ଜିରିମିୟ ଅଧ୍ୟାୟ ଚାଳିଶ ଜିରୁସାଲମ ଓ ଜିହୁଦାର ଯେ ସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆଯାଉଥିଲେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳବଦ୍ଧ ଜିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ନେଇ ରାମାନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଜିରିମିୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା ତହିଁର ବୃତ୍ତାନ୍ତ ପ୍ରହରୀବର୍ଗର ସେନାପତି ଜିରିମିୟଙ୍କୁ ନେଇ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳର କଥା କହିଥିଲେ, ଆଉ ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ ସେପରି କରିଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି। ଆଉ ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋ ସଙ୍ଗେ ବାବିଲକୁ ଯିବା ପାଇଁ ଯେବେ ତୁମ୍ଭକୁ ଭଲ ଦିଶେ ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି। ମାତ୍ର ମୋ ସଙ୍ଗେ ବାବିଲକୁ ଯିବା ପାଇଁ ଯେବେ ତୁମ୍ଭକୁ ଭଲ ନ ଦିଶେ ତେବେ କ୍ଷାନ୍ତ ହୁଅ। ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି, ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ ସେଠାକୁ ଯାଅ। ଜିରିମିୟ ଫେରି ନ ଯାଉଣୁ, ସେ ତାଙ୍କୁ କହିଲା, ତେବେ ତୁମ୍ଭେ ସାଫନର ପୌତ୍ର ଅହିକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲ୍ର ରାଜା ତାହାକୁ ଜିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର, ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ ସେ ସ୍ଥାନକୁ ଯାଅ। ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। ତହିଁରେ ଜିରିମିୟ ମିସ୍ପାକୁ ଅହିକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ। ଏଉତାରେ ଅହିକାମର ପୁତ୍ର ଗଦଲିୟକୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି, ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନିତ୍ୟ ହୋଇନାହାନ୍ତି ଏପରି ସକଳ ପୁରୁଷ ସ୍ତ୍ରୀ ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ। ତହିଁରେ ସେମାନେ ଅର୍ଥାତ୍ ନଥନିୟର ପୁତ୍ର ଇସ୍ମାଏଲ ଓ କାରେୟର ପୁତ୍ର ଜୋହାନନ ଓ ଜୋନାଥନ, ତନହୁମତ୍ର ପୁତ୍ର ସରାୟ ଓ ନଟଫାତୀୟ, ଏଫେୟର ପୁତ୍ରମାନେ, ଆଉ ମାଖାତିୟର ପୁତ୍ର ଜାସନୀୟ, ଏମାନେ ପୁଣି ଏମାନଙ୍କର ଲୋକମାନେ ମିସ୍ପାକୁ ଗଦଲିୟ କତିକି ଗଲେ। ପୁଣି ସାଫନର ପୌତ୍ର ଅହିକାମର ପୁତ୍ର ଗଦଲିୟ ସେମାନଙ୍କ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି କହିଲା, ତୁମ୍ଭେମାନେ କଲଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ, ବାବିଲ ରାଜାର ଦାସ ହୋଇ ଦେଶରେ ବାସ କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। ଦେଖ, ଯେଉଁ କଲଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା, ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେ ସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ ତହିଁରେ ବାସ କର। ଆଉ ମୋଆବରେ ଓ ଅମ୍ମନ ସନ୍ତାନଗଣ ମଧ୍ୟରେ ଆଉ ଇଦମ୍ରେ ଓ ଅନ୍ୟାନ୍ୟ ସକଳ ଦେଶରେ ଯେଉଁ ଜିହୁଦୀମାନେ ଥିଲେ ସେମାନେ ଯେତେବେଳେ ଶୁଣିଲେ ଯେ ବାବିଲର ରାଜା ଜିହୁଦାର ଏକ ଅଂଶ ଲୋକ ଅବଶିଷ୍ଟ ରଖିଅଛି ଓ ସାଫନର ପୌତ୍ର ଅହିକାମର ପୁତ୍ର ଗଦଲିୟକୁ ସେମାନଙ୍କ ଉପରେ ନିଯୁକ୍ତ କରିଅଛି, ସେତେବେଳେ ସେହି ଜିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ ସେ ସକଳ ସ୍ଥାନରୁ ଫେରି ଜିହୁଦା ଦେଶକୁ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ, ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ। ଆହୁରି କାରେହର ପୁତ୍ର ଜୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ, ଆଉ ତାହାକୁ କହିଲେ, ଅମନ ସନ୍ତାନଗଣର ରାଜା ବାଲିସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇସ୍ମାଏଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି? ମାତ୍ର ଅହିକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ। ତହିଁରେ କାରେହର ପୁତ୍ର ଜୋହାନନ୍ ମିସ୍ପାରେ ଗଦଲିୟକୁ ଗୋପନରେ କହିଲା, ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନିୟର ପୁତ୍ର ଇସ୍ମାଏଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଜିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଜିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ? ମାତ୍ର ଅହିକାମର ପୁତ୍ର ଗଦଲିୟ କାରେହର ପୁତ୍ର ଜୋହାନନ୍ଙ୍କୁ କହିଲା, ତୁମ୍ଭେ ଏ କାର୍ଯ୍ୟ କରିବ ନାହିଁ, କାରଣ ତୁମ୍ଭେ ଇସ୍ମାଏଲ ବିଷୟରେ ମିଥ୍ୟା କଥା କହୁଅଛ।